ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖିଆ ଖବର, ଚାରିଟା ରାଜ୍ୟ ଆଉ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଲାଗି ନିର୍ବାଚନ ତାରିଖ ଘୋଷଣା କଲେ ଭାରତର ନିର୍ବାଚନ ଆୟୋଗ। ଓଡ଼ିଶାର ଚାରିଟା ସହିତ ଦଶଟା ରାଜ୍ୟର 137 ରାଜ୍ୟସଭା ଆସନ ଲାଗି ଏବା କେଲ୍ ହେବା ଭୋଟ। ପାରାଦୀପ ସ୍ଥାପନା ହେବାର୍କେ ଥିବାର ବୃହତ୍ ଶିଳ୍ପ ପ୍ରକଳ୍ପମାନଙ୍କର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଉ କଲାହାଣ୍ଡି ଜିଲ୍ଲା ପୁଲିସ୍ ପାଶେ 11 ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଭାରତର ନିର୍ବାଚନ ଆୟୋଗଙ୍କର ତରଫରୁ ଚାରିଟା ରାଜ୍ୟ ଆଉ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଏବା ବିଧାନସଭା ନିର୍ବାଚନ ଲାଗି ଏଚ୍ ନିର୍ବାଚନୀ ସୂଚୀ ଘୋଷଣା କରାଯାଇଛି। ଏ ବାବଦେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନିଶ କୁମାର ଗୋଟିଏ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇକରି କହିଛନ୍, କେଲରମ୍, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଆର୍ ପୁଡୁଚେରୀନ ବିଧାନସଭା ନିର୍ବାଚନ ହେବା। ଆସାମ, ପୁଡୁଚେରୀ ଆଉ କେରଲମ୍ନ ଏପ୍ରିଲ 9 ତାରିଖ ଦିନ ଭୋଟ୍ ହେବା। ସେନ୍ତା ତାମିଲନାଡୁନ ଏପ୍ରିଲ 23 ତାରିଖ ଆଉ ପଶ୍ଚିମବଙ୍ଗନ ଦୁଇଟା କ୍ଷେପେ ଏପ୍ରିଲ 23 ଆଉ 29 ତାରିଖ ଦିନ ଭୋଟ୍ ହୋଇକରି ମେ 4 ତାରିଖ ଦିନ ଫଳାଫଳ ବାହାରବା ବୋଲି ଜଣାପଡ଼ିଛି। 10 ରାଜ୍ୟର 137 ରାଜ୍ୟସଭା ଆସନ ଲାଗି ଏବାକେଲ୍ ଭୋଟ୍ ହେବା। ସକାଳ 9 ବଜେନୁ ଉପରବେଳା 4 ବଜେ ତକ୍ ଭୋଟ୍ ଗ୍ରହଣ କରାଯିବା ବୋଲି ଜଣାପଡ଼ିଛି। ଗୃହକାର୍ଯ୍ୟ ଚାଲବାର ସହିତ ବିଧାନସଭାର 54 ନମ୍ଘର ପ୍ରକୋଷ୍ଠନ ମତଦାନ କରାଯିବା। ଓଡ଼ିଶାର 4 ଆସନ ଲାଗି 5 ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଆଉ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ, କଂଗ୍ରେସ ବିଜେଡି ସିପିଆଇଏମ୍ ସମର୍ଥିତ ପ୍ରାର୍ଥୀ ଦତେଶ୍ୱର ହୋତା ପ୍ରାର୍ଥୀ ଅଛନ୍। ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ନିର୍ବାଚନ ଲାଗି ବିଜେପି, ବିଜେଡି ଆଉ କଂଗ୍ରେସ ସେମାନଙ୍କର ଏଜେଣ୍ଟ ନିଯୁକ୍ତ କରିଛନ୍। ଓପନ୍ ବାଲେଟ୍ ଜରିଏ ଦଳୀୟ ଏଜେଣ୍ଟମାନଙ୍କୁ ଦେଖାଇକରି ବିଧାୟକମାନେ ମତାଧିକାର ସାବ୍ୟସ୍ତ କରିବେ। ବିଧାନସଭା ସଚିବାଳୟ ପରିସରର ବିଧାୟକମାନଙ୍କ ଲାଗି ଗଲାକେଲ୍ ଭୋଟ୍ ବାବଦେ ମକ୍ ପୋଲିଂ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପାରାଦୀପଠାରେ ଏବା ଦିନେ ସ୍ଥାପନା ହେବାର୍କେ ଥିବାର ବୃହତ୍ ଶିଳ୍ପ ପ୍ରକଳ୍ପମାନଙ୍କର ଏଚ୍ ସମୀକ୍ଷା କରିଛନ୍। ପାରାଦୀପକେ ଦେଶର ଗୋଟିଏ ବୃହତ୍ ଅର୍ଥନୈତିକ ଅଞ୍ଚଳ କରବାର ଲକ୍ଷ୍ୟଥି ଶିଳ୍ପ ପ୍ରକଳ୍ପମାନଙ୍କର ତୁର୍ତ୍ତି ସାରବାର ଲାଗି ଜିଲ୍ଲା ପ୍ରଶାସନକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ପାରାଦୀପ ନ ହୋଇଥିବାର ବୈଠକଟି ଭିନ୍ ଭିନ୍ ଶିଳ୍ପ ସଂସ୍ଥା ତରଫରୁ ସେହି ଇଲାକା ନ ବିକଶିତ ହେବାର୍କେ ଥିବାର ଶିଳ୍ପ ପ୍ରକଳ୍ପ, ପାରାଦୀପ ବନ୍ଦରର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଆଉ ମରାମତି କାରଖାନା ସହିତ ଭିନ୍ ଭିନ୍ ଭିଭିଭୂମି ପ୍ରକଳ୍ପ ଭାବେ ଆଲୋଚନା କରାଯାଇଥିଲା। ଏତାର ସହିତ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଅର୍ଥନୈତିକ କରିଡର ଆଉ ପାରାଦୀପ ପେଟ୍ରୋକେମିକାଲ ପ୍ରକଳ୍ପ ବାବଦେ ଭିଲ୍ ସମୀକ୍ଷା କରାଯାଇଛି। ଶିଳ୍ପ ପ୍ରକଳ୍ପମାନଙ୍କର ସମସ୍ୟାମାନଙ୍କର ଧାରି ସମୟାତି ସମାଧାନ କରିକରି କାମକେ ତୁର୍ତ୍ତି କରବାର ଲାଗି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଆଉ ଶିଳ୍ପାନୁଷ୍ଠାନର ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରନ ହୋଇଥିବା ନୀଳ ଅର୍ଥନୀତି ସମ୍ମିଳନୀ 2026 ଅବସରରେ ରାଜ୍ୟ ନୀଳ ଅର୍ଥନୀତିର ଅଗ୍ରଗତି ଲାଗି ଗୋଟିଏ ରୋଡ୍ମ୍ୟାପ୍ ଉନ୍ମୋଚନ କରାଯାଇଛି। ଗୃହନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ଇଟ୍କୋ ଅଧ୍ୟକ୍ଷା ଉଷା ପାଢ଼ୀ ତାକେ ଉନ୍ମୋଚନ କରିଛନ୍। ଏ ଅବସରରେ ଶ୍ରୀମତୀ ପାଢ଼ୀ କହିଛନ୍ ଯେ ପାଖାପାଖି 480 କିଲୋମିଟର ଲମ୍ବା ସମୁଦ୍ର ଖଣି ଓଡ଼ିଶାକେ ନୀଳ ଅର୍ଥନୀତି କ୍ଷେତ୍ରଟି ଖାସ୍ ସମ୍ଭାବନା ଯୋଗାଇଛି। ପୋର୍ଟ ଲେଟ୍ ଅର୍ବାନାଇଜେସନ ରଣନୀତି ଅନୁସାରେ ପାରାଦୀପ, ଧାମରା ଆଉ ଗୋପାଲପୁର ବନ୍ଦରକେ କେନ୍ଦ୍ର କରିକରି ନୀଳ ଅର୍ଥନୀତି ଇଣ୍ଡଷ୍ଟ୍ରିଆଲ ହବ୍ ତିଆରି ହେବା। ଇତାର ଜରିଆ ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଗ୍ରୀନ୍ ସପିଂ ଆଉ କୃତ୍ରିମ ବୁଦ୍ଧିମତା ଆଧାରିତ ସାମୁଦ୍ରିକ ପରିଚାଳନା ବାଗିର କ୍ଷେତ୍ରଟି ନିବେଶ ଆଉ ନବସୃଜନକେ ତହକାଯିବା ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ପରିବହନ ବିଭାଗ ତରଫରୁ ବାକି ଥିବାର ଟ୍ରାଫିକ୍ ଗାଡ଼ି ଚାଲାଣ ବାବଦେ ଜରିମାନା ଭରବାର ଲାଗି ଖାସ୍ ବ୍ୟବସ୍ଥା କରାଯାଇଛି। ରିହାତି ଦରଥି ଜରିମାନା ଭରବାର ଲାଗି ଖାସ୍ ଅନ୍ଲାଇନ୍ ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇଛି। ଇ ଚାଲାଣ .parivahan.gov.in ପୋର୍ଟାଲଥି ଗାଡ଼ି ମାଲିକ ଆଉ ଚାଲକମାନେ ବାକି ରହିଯାଇଥିବାର ଚାଲାଣଥି ସ୍ଥିତି ଯାଞ୍ଚ କରିକରି ଜରିମାନା ଭରବାରକେ କୁହାଯାଇଛି। ପରିବହନ ବିଭାଗର ସୂଚନା ଅନୁସାରେ 50% ତକ ରିହାତି ବ୍ୟବସ୍ଥା କରାଯାଇଛି। ଏ ମାସର ଶେଷ ତକ ଏହି ବ୍ୟବସ୍ଥା ଲାଗୁ ରହିବା ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି। ନିବେଶକମାନଙ୍କୁ ସଶକ୍ତ କରବାର ଆଉ ଦାବି କରାଯାଇଥିବାର ଲାଭାଂଶ ସହିତ ଜଡ଼ିତ ସମସ୍ୟାର ସମାଧାନ ଲାଗି ଆଇଇପିଏଫ୍ଏ ଆଉ ଏସ୍ସିବିଆଇ ତରଫରୁ ଭୁବନେଶ୍ୱରର ଏବା 27 ତାରିଖ ଦିନ ନିବେଶକ ଶିବିରର ଆୟୋଜନ କରାଯିବା। ଏ ଶିବିରଟି 6-7 ବଛର ଧରିକରି ଦାବି କରାଯାଇଥିବାର ଲାଭାଂଶ ଆଉ ସେୟାର ପୁନରୁଦ୍ଧାର, କେୱାଇସି ଅପଡେଟ୍, ନାମାଙ୍କନ ସେବା ଆଉ ନିବେଶକ ଅଭିଯୋଗ ସମାଧାନ ବାବଦ ସାହାଯ୍ୟ କରାଯିବା। ପଦ୍ମ ପୁରସ୍କାର 2027 ଲାଗି ଏଠାନୁ ପଞ୍ଜୀକରଣ ଆଉ ସୁପାରିଶ ମୂଲ ହେଇଛେ। ଏବା ଜୁଲାଇ 31 ତାରିଖ ଅନ୍ଲାଇନ୍ ପଞ୍ଜୀକରଣର ଶେଷ ଦିନ ରହିଛେ। ପଦ୍ମ ପୁରସ୍କାର ଲାଗି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ଜରିଆ ଅନ୍ଲାଇନ୍ ଆବେଦନ କରାଯାଇପାରବା। ଏବା ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଲାଗି ବଛା ହୋଇଥିବାର ବ୍ୟକ୍ତିବିଶେଷଙ୍କର ନାଁ ଘୋଷଣା କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତର ଅର୍ଥନୀତି ଏଛେନ୍ ପୃଥିବୀର 4 ନମ୍ବର ଠାନେ ପହଞ୍ଚିଛି। 2047 ମସିହା ଭିତରେ ଭାରତ ବିକଶିତ ହେବାର ଯୋଜନା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁରର ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନ କାର୍ଯ୍ୟକ୍ରମର ପ୍ରାନ୍ତୀୟ ଅଧିବେଶନଟି ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏଟା କହିଛନ୍। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ଉପଭୋକ୍ତାମାନଙ୍କର ଅଧିକାର ଓ ସୁରକ୍ଷାକେ ନେଇକରି ଜନସଚେତନତା ବଢ଼ାବାର ଲକ୍ଷ୍ୟଟି ଆଜି ବିଶ୍ୱ ଉପଭୋକ୍ତା ଦିବସ ପାଳନ କରାଯାଉଛି। ଉପଭୋକ୍ତାମାନଙ୍କର ମୌଳିକ ଅଧିକାରକେ ତହକାବାର ଆଉ ତାକେ ସୁରକ୍ଷିତ ରଖବାର ଲାଗି ଫି ବଛର ଇ ଦିବସ ପାଳନ କରାଯାଏସି। ଇ ବଛରର ବିଷୟବସ୍ତୁ ରହିଛେ ନିରାପଦ ଉତ୍ପାଦ, ଆଶ୍ୱସ୍ତ ଉପଭୋକ୍ତା। ଉପଭୋକ୍ତାମାନଙ୍କର ଅଧିକାରର ସୁରକ୍ଷା ଆଉ ସେମାନଙ୍କର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲକ୍ଷ୍ୟ ନେଇକରି ସରକାର ବହୁତଟେ କାର୍ଯ୍ୟକ୍ଷମ କରୁଛନ୍। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ନମ୍ଘର ଲାଗୁ କରାଯିବାର ସହିତ ଅଭିଯୋଗର ସମାଧାନକେ ତୁର୍ତ୍ତି କରାଯାଉଛି। ଇ କମର୍ସ ସଂସ୍ଥାମାନଙ୍କେ ହେଉଥିବାର ଅନିୟମିତତାନୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟ ନେଇକରି ଖାଉଟି ବ୍ୟାପାର ବିଭାଗ ତରଫ ଉପଭୋକ୍ତା ସୁରକ୍ଷା ନିୟମାବଳୀ 2020 ଲାଗୁ କରାଯାଇଛି। ଇ ନିୟମ ଜରିଏ ଇ କମର୍ସ ସଂସ୍ଥାମାନଙ୍କର ଦାୟିତ୍ୱ ବାବଦେ ପୂରା ବିବରଣୀ ରହିଛି। ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫ ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ବିଭାଗର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଶାସନ ସଚିବ ବିଶିକେଶନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପରିବର୍ତ୍ତନଶୀଳ ଡିଜିଟାଲ ଯୋଗେ ଉପଭୋକ୍ତା ସଚେତନତାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। କଲ୍ୟାଣୀ ଜିଲ୍ଲା ଭବାନୀପାଟଣାଠାରେ ପୁଲିସ୍ ପାଶେ 11 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁନାନିଆଙ୍କର ଉପସ୍ଥିତି ରିଜର୍ଭ ପୁଲିସ୍ ପଡ଼ିଆଠାରେ ମାଓବାଦୀମାନେ ଆତ୍ମସମର୍ପଣ କରିକରି ସମାଜର ମୁଖ୍ୟ ସ୍ରୋତଟି ସାମିଲ ହେବ ବୋଲି କହିଛନ୍। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବଂଶଧାରା ଘୁମୁସୁର ନାଗାବଳୀ ଡିଭିଜନର ସଦସ୍ୟ ଥିବାର ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଆଜ୍ ମାଓବାଦୀମାନେ ଆତ୍ମସମର୍ପଣ କରିବା ଋତୁରୁ କଲ୍ୟାଣୀ ଜିଲ୍ଲା ପାଖାପାଖି ମାଓମୁକ୍ତ ହୋଇଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କର ପୁନର୍ବାସ ନୀତି ଅନୁସାରେ ସାହାଯ୍ୟ ଯୋଗାଇ ଦିଆଯିବା ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍। ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ର 32 ନମ୍ଘର ରାଜ୍ୟସ୍ତରୀୟ ବାର୍ଷିକ ଶ୍ରୋତା ସମ୍ମିଳନୀ ବରଗଡ଼ର ସାମ୍ବାଦିକ ଭବନଠାରେ ଆଜି ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାରୁ ଶତାଧିକ ଶ୍ରୋତା ସାମିଲ ହୋଇକରି ଆକାଶବାଣୀର ଭିନ୍ ଭିନ୍ କାର୍ଯ୍ୟକ୍ରମ ଉପରେ ତାଙ୍କର ମତାମତ ରଖିଥିଲେ। ବରଗଡ଼ ଜିଲ୍ଲା ପ୍ରଶାସନ ତରଫ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷର ରନ୍ଧା ଓ ଇନ୍ଧନ ବ୍ୟବସ୍ଥାର ସମୀକ୍ଷା ଲାଗି ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟିର ବୈଠକ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫ ହୋଇଥିବା ବୈଠକଟି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗ ଦେଇକରି ପେଟ୍ରୋଲିୟମ୍, ଗ୍ୟାସ୍, ଡିଜିଟାଲ୍ ଓ ପେଟ୍ରୋଲର ଉପଲବ୍ଧା, ଯୋଗାଣ ପ୍ରଣାଳୀ ଓ ବଣ୍ଟନ ବ୍ୟବସ୍ଥା ବାବଦେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁରଠାରେ ସର୍ବଭାରତୀୟ ଅନୁଷ୍ଠାନ ଇଣ୍ଟେକ୍ ତରଫ ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା ମୁଲିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁ ନାତି ଗୋଟିଏ ସୂଚନା ପୁସ୍ତକ ଫିଲ୍ ଉନ୍ମୋଚନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଉଦ୍ୟୋଗମାନଙ୍କ ନିଯୁକ୍ତି ଲାଗି ଆବେଦନର ବୟସ ସୀମା 42 ବଛର ତକ ବଢ଼ାଯାଇଛି। ଆଗନୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫ ଜୁନ୍ ମାସ 9 ତାରିଖ ସରକାରୀ ଚାକିରିଥି ନିଯୁକ୍ତି ବୟସ ସୀମା ବଢ଼ାବାର ଲାଗି ବିଜ୍ଞପ୍ତି ବାହାରିଥିଲା। ରାଜ୍ୟ ମୋଟ 31ଟା ସରକାରୀ ଉଦ୍ୟୋଗ ରହିଛି। ଏହି ଉଦ୍ୟୋଗମାନଙ୍କେ ପାଖାପାଖି 25,300 ମଞ୍ଜୁରୀପ୍ରାପ୍ତ ପଦବୀମାନଙ୍କ ଭିତରୁ ଏହାଦେ 9,800 ଜଣ ନିୟମିତ କର୍ମଚାରୀ କାମ କରୁଥିବାର ଜଣାପଡ଼ିଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବା 2026-27 ଆର୍ଥିକ ବର୍ଷ ଲାଗି ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ଶୁଳ୍କକେ ସଂଶୋଧନ କରିଛି। ଏହାଦେ 3,000 ଟଙ୍କା ବଦଳେ ଏହି ଶୁଳ୍କ 3,075 ଟଙ୍କା କରାଯାଇଛି। ନୂଆ ଦର ଏବାର ଏପ୍ରିଲ 1 ତାରିଖରୁ ଲାଗୁ ହେବା। ବାର୍ଷିକ ପାସ୍ ରାଜମାର୍ଗା ଯାତ୍ରା ଆପ୍ ଭି ଏନ୍ଏଚ୍ଏଆଇ ୱେବ୍ସାଇଟ୍ ଜରିଆ ଏକାଥରକେ ଦେଇକରି ସକ୍ରିୟ କରାଯାଇପାରବା। ଏହାଦେ ଦେଶେ 56 ଲକ୍ଷରୁ ଅଧିକ ଉପଭୋକ୍ତା ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାର କରୁଛନ୍। ଆନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତିକେ ନଜରଟି ରଖିକରି ବୌଦ୍ଧ ଜିଲ୍ଲାର ଗ୍ୟାସ୍, ପେଟ୍ରୋଲ୍ ଆଉ ଡିଜେଲ ଯୋଗାଣ ବ୍ୟବସ୍ଥାକେ ଠିକ୍ ଭାବେ ପରିଚାଳନା କରବାର ଲାଗି ଜିଲ୍ଲା ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ଗଲାକାଲି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ସବୁ ଗ୍ୟାସ୍ ଡିଲର, କର୍ମଚାରୀ ଆଉ ବିଭାଗୀୟ ଅଧିକାରୀମାନଙ୍କୁ ନେଇକରି ଗୋଟିଏ ବୈଠକ କରାଯାଇଛି। 4টা ৰাজ্য আৰু গোটেই কেন্দ্ৰশাসিত অঞ্চল লাগি নিৰ্বাচন তাৰিখ ঘোষণা কলে ভাৰতৰ নিৰ্বাচন আয়োগ। ওড়িশাৰ 4টা সৈতে 10টা ৰাজ্যৰ 37টা ৰাজ্যসভা আসন লাগি এবাৰ কেল হ'ব ভোট। ପାରାଦୀପର ସ୍ଥାପନ ହେବାର ଥିବାର ବୃହତ୍ ଶିଳ୍ପ ପ୍ରକଳ୍ପମାନଙ୍କର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଆଉ କଲାହାଣ୍ଡି ଜିଲ୍ଲା ପୁଲିସ୍ ପାଶେ 11 ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।